ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ. ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଭୁବନେଶ୍ୱରଠାରେ ଆସନ୍ତାକାଲି କରିବେ ଉଦ୍ଘାଟନ. ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ବିଲ୍ ଦୁଇଟି ଉପରେ ବିଚାର ବିମର୍ଶ ଲାଗି ଆଜି ହେବ ଜେପିସିର ପ୍ରଥମ ବୈଠକ. ଇସ୍ରୋର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି ନାରାୟଣନ୍. ନେପାଳ ତିବ୍ବତ ସୀମାରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 126କୁ ବୃଦ୍ଧି. ଏବଂ ହକି ଇଣ୍ଡିଆ ଲିଗ୍ର ଗତକାଲି ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କଲା କଳିଙ୍ଗ ଲାନ୍ସର୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଗସ୍ତରେ ଆସିବେ. ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଏବଂ ଭିଭିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇ 2,00,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ. ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ପୁଡ଼ିମାଡ଼ାକାଠାରେ 1,50,000 କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ. 20 GW ଅକ୍ଷଶକ୍ତି କ୍ଷମତା ସମ୍ପନ୍ନ 1,500 TPD ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ମିଥାନଲ, ଗ୍ରୀନ୍ ୟୁରିଆ ଓ ନିରନ୍ତର ବିମାନ ଇନ୍ଧନ ଭଳି ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ. ବିଶାଖାପାଟଣାଠାରେ ଆଜି ସନ୍ଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହ ଏକ ରୋଡ୍ ଶୋରେ ଯୋଗଦେବେ. ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ବିଶାଖାପାଟଣା ଦକ୍ଷିଣତଟ ରେଳପଥ ମୁଖ୍ୟାଳୟ ସମେତ 19,500 କୋଟି ଟଙ୍କାର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିବେ. ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରଠାରେ ଆୟୋଜିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ. ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରବାସୀ ଭାରତୀୟ ଓଡ଼ିଶାରେ ପହଞ୍ଚିଛନ୍ତି. 17ଟି ରାଷ୍ଟ୍ରର ପ୍ରାୟ 4,000 ଅଧିକ ପ୍ରବାସୀ ଭାରତୀୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ. ସମ୍ମିଳନୀ ଅବସରରେ ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଶୀର୍ଷକ ଆଲୋଚନା ଆୟୋଜିତ ହେବ. ସୂଚନାଯୋଗ୍ୟ, ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେଉଛି. ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି. ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ସମ୍ମିଳନୀ ଏକ ଉତ୍କୃଷ୍ଟ ଅବସର ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି. ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ପୁରୀ ଏବଂ ଭୁବନେଶ୍ୱରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି. ଡକ୍ଟର ଜୟଶଙ୍କର ସପତ୍ନୀକ ଗତକାଲି ପୂର୍ବାହ୍ନରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବା ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି. ପରେ ରଘୁରାଜପୁର ଐତିହ୍ୟ ଗ୍ରାମ, ଧଉଳି ଶାନ୍ତିସ୍ତୂପ ଏବଂ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି. 5 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡକ୍ଟର ଜୟଶଙ୍କର ଆଜିଠାରୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ. ଏକ ଦେଶ ଏକ ନିର୍ବାଚନ ସମ୍ବନ୍ଧୀୟ ଦୁଇଟିଯାକ ବିଲ୍ ଉପରେ ବିଚାର ବିମର୍ଶ ଲାଗି ଯୁଗ୍ମ ସଂସଦୀୟ କମିଟି ଜେପିସିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ. 39 ଜଣିଆ କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି. ସଂସଦର ଆଗାମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ସୁଦ୍ଧା କମିଟି ତା'ର ରିପୋର୍ଟ ପ୍ରଦାନ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି. ସୂଚନାଯୋଗ୍ୟ, ସମ୍ଭିଧାନ 128ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ ବୈଠକରେ ଆଲୋଚନା ହେବ. ଦିଲ୍ଲୀ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି. ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଗତକାଲି କହିଛନ୍ତି, ଆସନ୍ତା ଫେବୃୟାରୀ 5 ତାରିଖରେ ମତଦାନ ସହ 8 ତାରିଖରେ ଭୋଟ୍ ଗଣତି ହେବ. ଏଥିପାଇଁ ଆସନ୍ତା 10 ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ. ବିଧାନସଭାର ସମସ୍ତ 70 ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ. ଆସନ୍ତା 17 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଧାର୍ଯ୍ୟ ହେବ. ସୂଚନାଯୋଗ୍ୟ, ଆସନ୍ତା 23 ତାରିଖରେ ଚଳିତ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି. ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ଭି ନାରାୟଣନ୍ଙ୍କୁ ସରକାର ନିଯୁକ୍ତ କରିଛନ୍ତି. ଶ୍ରୀ ନାରାୟଣନ୍ ଆସନ୍ତା 14 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ. ବର୍ତ୍ତମାନର ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥଙ୍କଠାରୁ ସେ ଦାୟିତ୍ୱ ନେବେ. ଶ୍ରୀ ନାରାୟଣନ୍ ବର୍ତ୍ତମାନ କେରଳର ଭାଲିମାଲାସ୍ଥିତ ଇସ୍ରୋ ଏଲ୍ପିଏସ୍ସିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି. ରକେଟ୍ ଏବଂ ମହାକାଶ ଯାନ ପ୍ରପଲ୍ସନ୍ରେ ତାଙ୍କର ପ୍ରାୟ 4 ଦଶନ୍ଧିର ଅଭିଜ୍ଞତା ରହିଛି. 1984 ମସିହାରେ ସେ ଇସ୍ରୋରେ ଯୋଗ ଦେଇଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳ ତିବ୍ବତ ସୀମାଞ୍ଚଳରେ ସଂଘଟିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 126କୁ ବୃଦ୍ଧି ପାଇଛି। ଚୀନ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.1 ଥିବା ରେକର୍ଡ କରାଯାଇଥିବାବେଳେ ଏଥିରେ 188 ଜଣ ଲୋକ ଆହତ ହୋଇଛନ୍ତି। ନେପାଳ ସୀମା ନିକଟସ୍ଥ 10 କିଲୋମିଟର ଦୂରରେ ଥିବା ଜିଜାଙ୍ଗ ତିବ୍ବତ ସ୍ୱୟଂଶାସିତ ଅଞ୍ଚଳରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ଜିଜାଙ୍ଗ ସହରରେ ବହୁ ଲୋକ ଆହତ ହେବା ସହ ବିଭିନ୍ନ କୋଠା ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଟୋଙ୍ଗଲାଇ ଗ୍ରାମ ତାଙ୍ଗସୁ ଓ ସହରାଞ୍ଚଳର ଡିଙ୍ଗରି ଅଞ୍ଚଳରେ ବହୁ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଥମ ଭୂକମ୍ପ ପରେ ପରବର୍ତ୍ତୀ ଦୁଇଥର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଉତ୍ତର ଭାରତ ସମେତ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ଭାରତରେ ଏହି ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା 5 ଦିନିଆ ବ୍ରିଟେନ୍, ସ୍କଟଲାଣ୍ଡ ଏବଂ ଗୁଏରନ୍ସେ ଗସ୍ତରେ ଯାଇଛନ୍ତି। ବ୍ରିଟେନ୍ର ହାଉସ୍ ଅଫ୍ କମନ୍ସର ବାଚସ୍କତି ଲିଣ୍ଡସେ ହୋଏଲ୍ଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ବିର୍ଲା ଗତକାଲିଠାରୁ ବ୍ରିଟେନ୍ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ବ୍ରିଟେନ୍ର ଉଚ୍ଚସ୍ତରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଆର୍ ଆମ୍ବେଦକର ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ବ୍ରିଟେନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ସ୍କଟଲାଣ୍ଡ ଏବଂ ଗୁଏରନ୍ସେ ଗସ୍ତ ଅବସରରେ ଶ୍ରୀ ବିର୍ଲା ସେଠାକାର ଉଚ୍ଚସ୍ତରୀୟ ନେତୃବୃନ୍ଦଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଗୁଏରନ୍ସେଠାରେ ଶୁକ୍ରବାର ଦିନ ରାଜ୍ୟଗୋଷ୍ଠୀର ବାଚସ୍କତି ଏବଂ ପ୍ରିଜାଇଡିଂ ଅଫିସରଙ୍କ ସମ୍ମିଳନୀ ଷ୍ଟାଣ୍ଡିଂ କମିଟି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ସେ ବିଭିନ୍ନ ଦେଶର ସାଂସଦଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତ ସୀମା ନିକଟରେ ତିବ୍ବତରେ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବୃହତ୍ ନଦୀବନ୍ଧ ନିର୍ମାଣ କରିବା ନେଇ ଚୀନ୍ର ଯୋଜନା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ବନ୍ଧ ନିର୍ମାଣ ନେଇ ଚୀନ୍ ନିଜର ଯୋଜନା ସମ୍ପର୍କରେ ଘୋଷଣା କରିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି। ଭାରତ ନିଜର ସ୍ୱାର୍ଥରକ୍ଷା ପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏହି ନଦୀବନ୍ଧ ନିର୍ମାଣ ଦ୍ୱାରା ଭାରତର ବ୍ରହ୍ମପୁତ୍ର ନଦୀତଳି ଅଞ୍ଚଳଗୁଡ଼ିକରେ ଯେପରି ସ୍ୱାର୍ଥହାନି ନ ହୁଏ ତାହା ସୁନିଶ୍ଚିତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷକ ସଂଘର 57ତମ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେବା ଅବସରରେ ଆଗ୍ରାଠାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି। ସର୍ବଭାରତୀୟ ସ୍ତରରେ ଡ୍ରାଇଭିଂ ତାଲିମ ଅନୁଷ୍ଠାନ ଡିଟିଆଇ ପ୍ରତିଷ୍ଠା କରାଯିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। ଏହି ଅନୁଷ୍ଠାନ ସ୍ୱୟଂଚାଳିତ ପରୀକ୍ଷା କେନ୍ଦ୍ର ଏବଂ ଏ ସଂକ୍ରାନ୍ତ ସମନ୍ୱୟ ଭିଭିଭୂମିର ବିକାଶ ପାଇଁ କାର୍ଯ୍ୟ କରିବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଗାଡ଼ିଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ସଡ଼କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ସଡ଼କ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏ ଦିଗରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସକୁ 6-0 ଗୋଲ୍ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଲାନ୍ସର୍ସ 4ଟି ମ୍ୟାଚ୍ରୁ ଗୋଟିଏ ବିଜୟ, ଗୋଟିଏ ଅମୀମାଂସିତ ଏବଂ 2ଟି ପରାଜୟ ସହ 4 ପଏଣ୍ଟ ହାସଲ କରିଛି। କଳିଙ୍ଗ ଲାନ୍ସର୍ସର କ୍ରିଷନ୍ ବାହାଦୁର ପାଠକ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି 2ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଗୋନାସିକା ହକି ଦଳ ତାମିଲନାଡୁ ଡ୍ରାଗନ୍ସକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୟୁପି ରୁଦ୍ରସ୍ ଏବଂ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଏଫ୍ସି ଗୋଆ ଏବଂ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ମୁକାବିଲା ହେବ। ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଖେଳାଯିବ। ଏଫ୍ସି ଗୋଆ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ଏଫ୍ସି ଦ୍ୱାଦଶ ସ୍ଥାନରେ ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାକୁ ଆଜିଠାରୁ 2-ଦିନିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଭୁବନେଶ୍ୱରଠାରେ ଆସନ୍ତାକାଲି କରିବେ ଉଦ୍ଘାଟନ। ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ବିଲ୍ 2 ଉପରେ ବିଚାର ବିମର୍ଶ ଲାଗି ଆଜି ହେବ ଜେପିସିର ପ୍ରଥମ ବୈଠକ। ଇସ୍ରୋର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି ନାରାୟଣନ୍। ନେପାଳ ତିବ୍ବତ ସୀମାରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 126କୁ ବୃଦ୍ଧି ଏବଂ ହକି ଇଣ୍ଡିଆ ଲିଗ୍ର ଗତକାଲି ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କଲା କଳିଙ୍ଗ ଲାନ୍ସର୍ସ। ସମ୍ବାଦ ଶେଷ ହେଲା।